ओम शांति। 19 जुलाई 2025 मसीहार मधुर महावाक्य। मीठे बच्चे, सर्वदा यही खुशी रे रुह कि आम को किए पाठ पढ़ाऊछंती, तेबे एहा मध्य मन मना भव अटे। तुम्हें माने एथि पई खुशी हेउछ जे काली आमे पत्थर बुद्धि थिलो, आजि पारस बुद्धि होई जाइछो। प्रश्न, भाग्य उदय हेबार आधार कण? उत्तर, निश्चय। यदि भाग्य उदय हेबारे डेरी थिबो तेबे छुटेई छुटेई चालिबे। निश्चय बुद्धि आत्मा भलो भाबरे पाठ पढ़ी द्रुत गतिरे आग को बढ़ी चालिबे। जदि कौनसी कथारे संशय थिबो तबे पछरे रही जिबे। जे माने निश्चय बुद्धि हुई निजर बुद्धि को बाबांक पर्यंत दौड़ाउछंती, अर्थात बाबांक सहित लगाउछंती, से माने सतु प्रधान होई जाय थांती। ओम शांति। विद्यार्थी माने विद्यालय रे पाठ पढ़ंती एवं जानी थांती जे आम को पाठ पढ़ी कौन हेबार अछि। सही परी मीठा मीठा आत्मिक संतान मानंकर बुद्धिरे मध्य आसीबा दरकार जे आमे सत्य जुगी पारसपुरीर मालिक हेबाको जाउछो। तेणु एही देहर संबंध आदि को सबु छाड़ीबाको हेबो। एबे आमको पारसपुरीर मालिक पारसनाथ हेबाको हेबो। सारा दिन एही खुशी रहिबा उचित। तुम्हें माने जानिछ पारस बुद्धि कहाको कहा जाउछि। सेठारे घर आदि सबु सुना चांदीर हेबो। एठारे तो पत्थर इटार घर तयारी हेउछि। एबे पुणि तुम्हें माने पत्थर बुद्धिरो पारस बुद्धि हेउछ। तेबे बाबा एठाको आसिले ही पत्थर बुद्धिरो पारस बुद्धि कराइबे ना। तुम्हें माने एठारे बसीछ एवं जानिछ जे आमर स्कूल सबुठारो उच्च। एही स्कूल ठारो बड़ स्कूल आउ नाही। एही स्कूल रो तुम्हें माने कोटी कोटी पद्म पद्म भाग्यशाली विश्वर मालिक हेउछ। तेणु तुम संतान मानंक भितरे केते खुशी रहिबा उचित। एही पत्थर पुरी रो पारस पुरी को जीवा पाई एहा हेउछि पुरुषोत्तम संगम जुग। काली पत्थर बुद्धि थिलो, आजि पारस बुद्धि हेउछ। एही सबु कथा बुद्धि रे रहिले मध्य मन मना भव अटे। पाठ पढ़ाइबा पाई स्कूल को शिक्षक माने आसिथांती। छात्र मानंक मनरे मध्य रही थाए एबे शिक्षक आसिबे। तुम्हें संतान माने मध्य जानिछ आमर शिक्षक हेले स्वयं भगवान। से आमको स्वर्गर मालिक करुछंती। तेणु निश्चय संगम जुगरे ही आसिबे। एबे तुम्हें माने जानुछ मनुष्य माने डाकी चालिछंती एवं से एही सृष्टि को आसी गलेनी। कल्प पूर्वरु मध्य एपरि हेथिला। सेथि पई शास्त्र रे लेखा जायछि विनाश काले विपरीत बुद्धि। काहे कि ना सेमाने हेले पत्थर बुद्धि। तुम मानंकर विनाश काले प्रीत बुद्धि हेउछि। तुम मानंकर बुद्धि एबे पारस हेउछि। तेबे एही परी कौनसी उपाय बाहर करिबा उचित जहा द्वारा मनुष्य तुरंत बुझे जिबे। एठाकु तो बहुतंकु नै आसुछंती तथापि कहुछंती शिव बाबा ब्रह्मांक शरीर माध्यमरे की परी पाठ पढ़ाउथिबे, की परी आसुथिबे, किछि हेले बुझु नाहंती। तेबे सबु सेंटर को एते सबु सेंटर को आसुछंती ତେବେ ଏମାନେ ସମସ୍ତେ କହୁଛନ୍ତି ଶିବ ଭଗବାନ ବାଚ ଏବଂ ସେହି ଶିବ ବାବା ହିଁ ସମସ୍ତଙ୍କର ପିତା ଅଟନ୍ତି। କୃଷ୍ଣଙ୍କୁ ସମସ୍ତଙ୍କର ପିତା କୁହାଯିବ ନାହିଁ, ଏଥିରେ ଦ୍ୱନ୍ଦ୍ୱରେ କୌଣସି କଥା ନାହିଁ। କିନ୍ତୁ ଯଦି ଭାଗ୍ୟ ଡୋରିରେ ଲେଖିବାର ଥିବ ତେବେ ଛୁଟେଇ ଛୁଟେଇ ଚାଲିବେ। କମ୍ ପାଠୁଆକୁ କୁହାଯାଏ କିଏ ଛୁଟାଉଛି, ଯେଉଁମାନେ ସଂଶ ବୁଦ୍ଧି ସେମାନେ ପଛରେ ରହିଯିବେ। ନିଶ୍ଚୟ ବୁଦ୍ଧି ଭଲ ଭାବରେ ପାଠ ପଢି ଆଗକୁ ଦ୍ରୁତ ଗତିରେ ବଢି ଚାଲିବେ। ବାବା କେତେ ସରଳ ଭାବରେ ବୁଝାଉଛନ୍ତି, ଯେପରି ପିଲାମାନେ ଦୌଡ଼ ପ୍ରତିଯୋଗିତାରେ ଦୌଡ଼ି ଦୌଡ଼ି ଚିହ୍ନ ପର୍ଯ୍ୟନ୍ତ ଯାଇ ପୁଣି ଫେରି ଆସନ୍ତି। ବାବା ମଧ୍ୟ କହୁଛନ୍ତି ଯେତେ ଜଲ୍ଦି ବୁଦ୍ଧିକୁ ଶିବ ବାବାଙ୍କ ପାଖକୁ ଦୌଡ଼ାଇବ ସେତେ ଜଲ୍ଦି ସତୁ ପ୍ରଧାନ ହୋଇଯିବ। ଯେଉଁମାନେ ଏଠାରେ ବହୁତ ଭଲ ଭାବରେ ବୁଝୁଛନ୍ତି ଧୀର ବି ଲାଗୁଛି, କିନ୍ତୁ ଏଠାରୁ ବାହାରକୁ ଗଲେ ତ ସବୁ ସମାପ୍ତ ହୋଇଯାଉଛି। ବାବା ଜ୍ଞାନର ଇଞ୍ଜେକ୍ସନ ଲଗାଉଛନ୍ତି, ତେବେ ତାର ନିଶା ମଧ୍ୟ ଚଢିବା ଦରକାର ନା? କିନ୍ତୁ ଚଢୁ ହିଁ ନାହିଁ। ଏଠାରେ ଜ୍ଞାନ ଅମୃତର ପିଆଲା ପିଉଛନ୍ତି, ତେଣୁ ତାହାର ପ୍ରଭାବ ରହୁଛି, ନିଶା ଚଢୁଛି, ବାହାରକୁ ଗଲେ ପୁଣି ଭୁଲି ଯାଉଛନ୍ତି। ପିଲାମାନେ ଜାଣିଛନ୍ତି ଜ୍ଞାନର ସାଗର ପତିତ ପାବନ ସଦ୍ଗତିଦାତା ମୁକ୍ତିଦାତା ଏକମାତ୍ର ବାବା ହିଁ ଅଟନ୍ତି। ସେହି ପ୍ରତ୍ୟେକ କଥାର ସମ୍ପତ୍ତି ଅର୍ଥାତ୍ ବର୍ଷା ଦେଉଛନ୍ତି। ବାବା କହୁଛନ୍ତି ସନ୍ତାନ ମାନେ ତୁମେ ମାନେ ମଧ୍ୟ ପୁରା ସାଗର ହୁଅ। ମୋ ପାଖରେ ଯେତେ ଜ୍ଞାନ ଅଛି ତୁମେ ମାନେ ମଧ୍ୟ ସେସବୁକୁ ଧାରଣ କର। ଶିବ ବାବାଙ୍କର ଦେହର ନିଶା ନାହିଁ। ବାବା କହୁଛନ୍ତି ପିଲାମାନେ ମୁଁ ତ ସର୍ବଦା ଶାନ୍ତ ରହୁଛି, ତୁମମାନଙ୍କର ମଧ୍ୟ ଯେତେବେଳେ ଦେହ ନଥିଲା ସେ ସମୟରେ ଦେହର ନିଶା ନଥିଲା। ଶିବ ବାବା କହୁନାହାନ୍ତି ଯେ ଏହା ମୋର ନିଜର ଶରୀର। ଶିବ ବାବା ଏହି ଶରୀରକୁ ଲୋନ୍ ଅର୍ଥାତ୍ ଧାର ନେଇଛନ୍ତି। ଲୋନ୍ ନେଇଥିବା ଜିନିଷ କଣ ନିଜର ହୁଏ? ମୁଁ ଏହାଙ୍କ ଶରୀରରେ ଅଳ୍ପ ସମୟ ପାଇଁ ସେବା କରିବା ଉଦ୍ଦେଶ୍ୟରେ ପ୍ରବେଶ କରିଛି। ଏବେ ତୁମମାନଙ୍କୁ ଘରକୁ ଫେରିବାକୁ ହେବ, ତେଣୁ ଭଗବାନଙ୍କ ସହିତ ମିଶିବା ପାଇଁ ଦୌଡ଼ିବା ଉଚିତ। ଏତେ ଯଜ୍ଞ ତପ ଆଦି କରୁଛନ୍ତି, ବୁଝୁନାହାନ୍ତି ଯେ ସେ ମିଳିବେ କିପରି। ଭାବୁଛନ୍ତି କୌଣସି ନା କୌଣସି ରୂପରେ ଭଗବାନ ଆସିବେ। ବାବା ତ ବହୁତ ସହଜ ଭାବରେ ବୁଝାଉଛନ୍ତି, ପ୍ରଦର୍ଶନୀରେ ମଧ୍ୟ ତୁମେମାନେ ବୁଝାଅ। ସତ୍ୟଯୁଗ ତ୍ରେତାଯୁଗର ଆୟୁଷ ମଧ୍ୟ ଲେଖାଯାଇଛି, ଏଥିରେ 2500 ବର୍ଷ ପର୍ଯ୍ୟନ୍ତ ବିଲକୁଲ ଠିକ ଅଛି। ସୂର୍ଯ୍ୟବଂଶୀ ମାନଙ୍କ ପରେ ପରେ ପୁଣି ଚନ୍ଦ୍ରବଂଶୀରେ ଆସିଥାନ୍ତି। ପୁଣି ଦେଖାଅ, ଯେବେଠାରୁ ରାବଣ ରାଜ୍ୟ ଆରମ୍ଭ ହେଲା ଭାରତ ପତିତ ହେବାକୁ ଲାଗିଲା। ଦ୍ୱାପର ଯୁଗ ଏବଂ କଳି ଯୁଗରେ ରାବଣ ରାଜ୍ୟ ଆରମ୍ଭ ହେଲା, ଯାହାର ତିଥି ତାରିଖ ସବୁ ଏଥିରେ ଲେଖାଯାଇଛି। ମଝିରେ ରହିଛି ସଙ୍ଗମ ଯୁଗ। ତେବେ ରଥ ମଧ୍ୟ ନିଶ୍ଚୟ ଦରକାର ନା? ଏହି ରଥରେ ପ୍ରବେଶ କରି ବାବା ରାଜଯୁଗର ଶିକ୍ଷା ଦେଉଛନ୍ତି, ଯେଉଁ ଶିକ୍ଷା ଦ୍ୱାରା ସେମାନେ ଲକ୍ଷ୍ମୀ ନାରାୟଣ ପଦବୀକୁ ପ୍ରାପ୍ତ କରୁଛନ୍ତି। କାହାକୁ ବି ଜ୍ଞାନ ବୁଝାଇବା ବହୁତ ସହଜ। ଲକ୍ଷ୍ମୀ ନାରାୟଣଙ୍କର ରାଜତ୍ୱ କେତେ ସମୟ ଚାଲୁଛି? ଆଉ ସବୁ ପରିବାର ହଦର ଅଟେ, ଏହା ବେହଦର। ତେବେ ଏହି ବେହଦର ଇତିହାସ ଭୂଗୋଳକୁ ଜାଣିବା ଦରକାର ନା? ବର୍ତ୍ତମାନ ହେଉଛି ସଙ୍ଗମ ଯୁଗ, ପୁଣି ଦୈବୀ ରାଜ୍ୟ ସ୍ଥାପନ ହେଉଛି। ଏହି ପଥର ପରି ପୁରୁଣା ଦୁନିଆର ବିନାଶ ହେବ। ବିନାଶ ନହେଲେ ନୂଆ ଦୁନିଆ କିପରି ଆସିବ? ବର୍ତ୍ତମାନ କହୁଛନ୍ତି ନୂଆ ଦିଲ୍ଲୀ। ଏବେ ତୁମେ ମାନେ ଜାଣୁଛ ବାସ୍ତବରେ ନୂଆ ଦିଲ୍ଲୀ କେବେ ହେବ। ନୂଆ ଦୁନିଆରେ ନୂଆ ଦିଲ୍ଲୀ ହେବ। ଗାୟନ ମଧ୍ୟ କରନ୍ତି, ଯମୁନା ନଦୀ କୂଳରେ ମହଲ ହେବ। ଯେତେବେଳେ ଲକ୍ଷ୍ମୀ ନାରାୟଣଙ୍କ ରାଜ୍ୟ ହେବ ସେତେବେଳେ କୁହାଯିବ ନୂଆ ଦିଲ୍ଲୀ। ପାରସପୁରୀ ନୂଆ ରାଜ୍ୟ ତ ସତ୍ୟଯୁଗରେ ଲକ୍ଷ୍ମୀ ନାରାୟଣଙ୍କର ହିଁ ହେବ। ମନୁଷ୍ୟ ତ ଏ କଥା ମଧ୍ୟ ଭୁଲି ଯାଇଛନ୍ତି। ଏ ଡ୍ରାମା କିପରି ଆରମ୍ଭ ହେଉଛି, ମୁଖ୍ୟ ଅଭିନେତା କିଏ କିଏ ତାହା ଜାଣିବା ଦରକାର ନା? ଅଭିନେତା ତ ବହୁତ ଅଛନ୍ତି, କିନ୍ତୁ ମୁଖ୍ୟ ଅଭିନେତାଙ୍କୁ ତୁମେମାନେ ଜାଣିଛ? ତୁମେ ମଧ୍ୟ ଏହି ନାଟକର ମୁଖ୍ୟ ଆକ୍ଟର୍ସ ଅଟ। ସବୁଠାରୁ ମୁଖ୍ୟ ପାର୍ଟ ତୁମେମାନେ କରୁଛ। ତୁମେମାନେ ଆତ୍ମିକ ସମାଜ ସେବକ ଅଟ, ବାକି ସବୁ ଶାରୀରିକ ସମାଜ ସେବକ ଅଟନ୍ତି। ତୁମେମାନେ ଆତ୍ମାକୁ ବୁଝାଉଛ, ଆତ୍ମା ହିଁ ଏଠାରେ ପାଠ ପଢୁଛି। ମନୁଷ୍ୟ ଭାବୁଛନ୍ତି ଶରୀର ପଢୁଛି, ଏ କଥା କାହାକୁ ମଧ୍ୟ ଜଣା ନାହିଁ କି ଆତ୍ମା ଏହି କର୍ମେନ୍ଦ୍ରିୟ ଦ୍ଵାରା ପଢୁଛି। ବାରିଷ୍ଟର ଆଦି ମୁଁ ଆତ୍ମା ହେଉଛି। ଏବେ ବାବା ଆମକୁ ପାଠ ପଢାଉଛନ୍ତି, ସଂସ୍କାର ମଧ୍ୟ ଆତ୍ମାରେ ରହୁଛି। ଆତ୍ମା ହିଁ ସଂସ୍କାର ନେଇକରି ଯିବ, ପୁଣି ଆସି ନୂଆ ଦୁନିଆରେ ରାଜ୍ୟ କରିବ। ଯେପରି ସତ୍ୟ ଯୁଗରେ ରାଜଧାନୀ ଚାଲିଥିଲା ସେହିପରି ପୁଣି ଆରମ୍ଭ ହୋଇଯିବ। ଏଥିରେ କିଛି ପଚାରିବାର ଆବଶ୍ୟକତା ନାହିଁ। ମୁଖ୍ୟ କଥା ହେଉଛି ଦେହ ଅଭିମାନରେ କେବେ ହେଲେ ଆସ ନାହିଁ। ନିଜକୁ ଆତ୍ମା ମନେ କର, କୌଣସି ବିକର୍ମ କର ନାହିଁ, ଯୁଗଯୁକ୍ତ ହୋଇ ରୁହ। ନଚେତ ଗୋଟିଏ ବିକର୍ମର ବୁଝ ଶହେ ଗୁଣା ହୋଇଯିବ, ହାଡ଼ ଗୁଡ ଏକଦମ ଭାଙ୍ଗିଯିବ। ଏଥିରେ ପୁଣି ମୁଖ୍ୟ ବିକାର ହେଉଛି କାମ। କେହି କେହି କହୁଛନ୍ତି ପିଲାମାନେ ହଇରାଣ କରୁଛନ୍ତି, ପୁଣି ସେମାନଙ୍କୁ ମାରିବାକୁ ପଡୁଛି। ଏଥିରେ ପଚାରିବାର କୌଣସି କଥା ନାହିଁ। ଏହାକୁ ଛୋଟ ପଇସାକର ପାପ କୁହାଯିବ। ତୁମମାନଙ୍କ ମୁଣ୍ଡ ଉପରେ ତ ଜନ୍ମ ଜନ୍ମାନ୍ତରର ପାପ ରହିଛି, ପ୍ରଥମେ ତାକୁ ତ ଭସ୍ମ କର। ବାବା ପବିତ୍ର ହେବାର ବହୁତ ସହଜ ଉପାୟ ବତାଉଛନ୍ତି। ତୁମେମାନେ ଏକମାତ୍ର ବାବାଙ୍କ ସ୍ମରଣ ଦ୍ଵାରା ପାବନ ହୋଇଯିବ। ଭଗବାନ ବାଚ, ମୁଁ ତୁମ ଆତ୍ମାମାନଙ୍କ ସହିତ କଥାବାର୍ତ୍ତା ହେଉଛି, ଅନ୍ୟ କୌଣସି ମନୁଷ୍ୟ ଏ କଥା ବୁଝିପାରିବେ ନାହିଁ। ସେମାନେ ତ ନିଜକୁ ଶରୀର ହିଁ ଭାବୁଛନ୍ତି। ବାବା କହୁଛନ୍ତି ମୁଁ ତ ଆତ୍ମାମାନଙ୍କୁ ବୁଝାଉଛି, ଗାୟନ ମଧ୍ୟ କରାଯାଏ, ଆତ୍ମା ଏବଂ ପରମାତ୍ମାଙ୍କର ମେଳା ଲାଗୁଛି। ଏଥିରେ କୌଣସି ଶବ୍ଦ ଧାଞ୍ଜ କୀର୍ତ୍ତନ ଆଦି କରିବାର ନାହିଁ, ଏହା ତ ହେଉଛି ପାଠପଢା। ଦୂର ଦୂରରୁ ବାବାଙ୍କ ପାଖକୁ ଆସୁଛନ୍ତି ଯେଉଁମାନେ ନିଶ୍ଚୟ ବୁଦ୍ଧି ହୋଇଥିବେ। ଆଗକୁ ସେମାନଙ୍କୁ ବହୁତ ଆକର୍ଷଣ ହେବ। ଏବେ କାହାକୁ ଏତେ ଆକର୍ଷଣ ହେଉ ନାହିଁ, କାହିଁକି ନା ଯୋଗ କରୁନାହାନ୍ତି। ଯେପରି ଯାତ୍ରାରୁ ଯେତେବେଳେ ଘରକୁ ଫେରିଥାନ୍ତି, ଘର ପାଖରେ ପହଞ୍ଚିଲେ ଘର ମନେ ପଡ଼ିଥାଏ, ପିଲାମାନେ ମନେ ପଡ଼ିଥାନ୍ତି। ଘରେ ପହଞ୍ଚିବା ମାତ୍ରେ ଖୁସିରେ ଆସି ମିଶିଥାନ୍ତି, ଖୁସି ଦ୍ୱିଗୁଣିତ ହୋଇଯାଏ। ପ୍ରଥମେ ସ୍ତ୍ରୀ ମନେ ପଡିବ, ପୁଣି ପିଲା ଛୁଆ ଆଦି ମନେ ପଡିବେ। ସେହିପରି ତୁମମାନଙ୍କୁ ଘର ପରମଧାମ ମନେ ପଡିବ, ମନେ ପଡିଯିବ ଯେ ଆମେ ଘରକୁ ଯାଉଛୁ। ସେଠାରେ କେବଳ ବାବା ଏବଂ ସନ୍ତାନ ମାନେ ହିଁ ରହିଥାନ୍ତି, ତେବେ ଡବଲ ଖୁସି ହେଉଛି ଯେ ଶାନ୍ତିଧାମ ଘରକୁ ଯିବୁ, ପୁଣି ରାଜଧାନୀକୁ ଆସିବ। ବାସ୍ ଏବେ କେବଳ ବାବାଙ୍କୁ ମନେ ପକାଇବାକୁ ହେବ। ବାବା କହୁଛନ୍ତି ମନ ମନା ଭବ, ନିଜକୁ ଆତ୍ମା ନିଶ୍ଚୟ କରି ବାବା ଏବଂ ବର୍ଷାକୁ ମନେ ପକାଅ। ବାବା ତୁମମାନଙ୍କୁ ଗୁଲଗୁଲ ଅର୍ଥାତ୍ ଫୁଲ ସଦୃଶ କରି ନୟନରେ ବସାଇ ସାଥିରେ ନେଇଯିବେ। ଏଥିରେ ଟିକିଏ ହେଲେ ବି କଷ୍ଟ ନାହିଁ। ଯେପରି ମଶାମାନଙ୍କର ଦଳ ଯାଇଥାଏ ନା, ତୁମେ ଆତ୍ମାମାନେ ମଧ୍ୟ ଏହିପରି ବାବାଙ୍କ ସହିତ ଯିବ। ପବିତ୍ର ହେବା ପାଇଁ ତୁମେମାନେ ବାବାଙ୍କୁ ସ୍ମରଣ କରୁଛ। ଘର ଅର୍ଥାତ୍ ପରମଧାମକୁ ନୁହେଁ, ବାବାଙ୍କର ଦୃଷ୍ଟି ପ୍ରଥମେ ପ୍ରଥମେ ଗରିବ ସନ୍ତାନମାନଙ୍କ ଉପରେ ପଡୁଛି। ବାବା ଦୀନବନ୍ଧୁ ଅଟନ୍ତି ନା, ତୁମେ ମଧ୍ୟ ଗାଁକୁ ସେବା କରିବାକୁ ଯାଉଛ। ବାବା କହୁଛନ୍ତି ମୁଁ ମଧ୍ୟ ତୁମମାନଙ୍କର ଗାଁକୁ ଅର୍ଥାତ୍ ଏହି ଦୁନିଆକୁ ପାରସ ପୁରି କରୁଛି। ବର୍ତ୍ତମାନ ତ ଏହା ନର୍କ ପୁରୁଣା ଦୁନିଆ ଅଟେ, ଏହାକୁ ନିଶ୍ଚୟ ଭାଙ୍ଗିବାକୁ ପଡିବ। ନୂଆ ଦୁନିଆରେ ନୂଆ ଦିଲ୍ଲୀ ସତ୍ୟଯୁଗରେ ହିଁ ହେବ, ସେଠାରେ ରାଜ୍ୟ ମଧ୍ୟ ତୁମମାନଙ୍କର ହେବ। ଏବେ ତୁମମାନଙ୍କର ନିଶା ଚଢୁଛି ଯେପରି କଳ୍ପ ପୂର୍ବରୁ ଥିଲା, ଆମେ ସେହିପରି ପୁନର୍ବାର ରାଜଧାନୀ ସ୍ଥାପନ କରିବୁ। ଏପରି କୁହାଯିବ ନାହିଁ ଯେ ଆମେ ଏପରି ଘର ତିଆରି କରିବୁ, ନା, ତୁମେମାନେ ସେଠାକୁ ଗଲେ ସ୍ୱତଃ ତିଆରି କରିବାରେ ଲାଗି ପଡିବ। କାହିଁକି ନା ଆତ୍ମାରେ ସେହି ପାଠ ସବୁ ଭରି ହୋଇ ରହିଛି। ଏଠାରେ କେବଳ ପାଠ ପଢିବାର ପାଠ ରହିଛି, ସେଠାରେ ସ୍ୱତଃ ତୁମମାନଙ୍କର ବୁଦ୍ଧିରେ ଆସିବ ଯେ ଆମେ ଏହିପରି ମହଲ ତିଆରି କରିବୁ ଯେପରି କଳ୍ପ ପୂର୍ବରୁ ତିଆରି କରିଥିଲେ, ସେହିପରି କରିବାରେ ଲାଗି ପଡିବେ। ଆତ୍ମାରେ ସେହି ସଂସ୍କାର ପୂର୍ବରୁ ହିଁ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି। ତୁମେମାନେ ସେହି ମହଲ ତିଆରି କରିବ ଯେଉଁ ମହଲରେ ତୁମେମାନେ କଳ୍ପ କଳ୍ପ ରହି ଆସିଛ। ଏହି କଥାକୁ ନୂଆମାନେ କେହି ବୁଝିପାରିବେ ନାହିଁ। ଏ କଥା ତୁମେମାନେ ଜାଣୁଛ ଯେ ଆମେ ଆସି ନୂଆ ନୂଆ ପଏଣ୍ଟ ଶୁଣି ରିଫ୍ରେସ ଅର୍ଥାତ୍ ସତେଜ ହୋଇଯାଉଛୁ। ଦିନକୁ ଦିନ ନୂଆ ନୂଆ ପଏଣ୍ଟ ବାହାରୁଛି, ତାହା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି। ବାବା କହୁଛନ୍ତି ସନ୍ତାନ ମାନେ ମୁଁ ଏହି ବଳଦ ଅର୍ଥାତ୍ ରଥରେ ସର୍ବଦା ସବାରି କରିବି, ଏଥିରେ ମତେ ସୁଖ ମିଳୁନାହିଁ। ମୁଁ ତ ତୁମ ସନ୍ତାନ ମାନଙ୍କୁ ପାଠ ପଢାଇବାକୁ ଆସୁଛି, ଏପରି ନୁହେଁ ମୁଁ ସର୍ବଦା ବଳଦ ଉପରେ ସବାରି କରି ବସିବି। ରାତି ଦିନ କଣ ବଳଦ ଉପରେ ବସିଥାନ୍ତି କି? ତାଙ୍କର ତ ସେକେଣ୍ଡରେ ଯିବା ଆସିବା ହୋଇଥାଏ, ସର୍ବଦା ବସିବାର କାଇଦା ହିଁ ନାହିଁ। ବାବା କେତେ ଦୂରରୁ ପାଠ ପଢାଇବା ପାଇଁ ଆସୁଛନ୍ତି, ତାହା ତ ହେଉଛି ତାଙ୍କର ଘର ନା। ସାରା ଦିନ ଶରୀରରେ ତ ରହିବେ ନାହିଁ, ସେଥିରେ ତାଙ୍କୁ ସୁଖ ମିଳେ ନାହିଁ। ଯେପରି ପିଞ୍ଜରାରେ ଶୁଆ ବନ୍ଧନରେ ରହିଥାଏ, ତୁମମାନଙ୍କୁ ବୁଝାଇବା ପାଇଁ ମୁଁ ଏହାକୁ ଲୋନ୍ ନେଇଛି। ତୁମେମାନେ କହୁଛ ଜ୍ଞାନର ସାଗର ବାବା ଆମକୁ ପାଠ ପଢାଇବା ପାଇଁ ଆସୁଛନ୍ତି, ଖୁସିରେ ଲୁମ ଟାଙ୍କୁରି ଉଠିବା ଉଚିତ। ଏହି ଖୁସି କମ ହେବା ଉଚିତ ନୁହେଁ। ଏହି ଧନୀ ଅର୍ଥାତ୍ ବ୍ରହ୍ମା ବାବା ତ ସ୍ଥାୟୀ ଭାବରେ ବସିଛନ୍ତି, ଗୋଟିଏ ବଳଦ ଉପରେ କଣ ଦୁଇଟା ସବାରୀ ସର୍ବଦା ହୋଇପାରିବ କି? ଶିବ ବାବା ନିଜ ଧାମରେ ରହୁଛନ୍ତି, ଏଠାକୁ ଆସୁଛନ୍ତି, ତାଙ୍କୁ ଆସିବାରେ ଆଦୌ ସମୟ ଲାଗୁନାହିଁ। ରକେଟ ଦେଖ କେତେ ତୀବ୍ର ବେଗରେ ଯାଉଛି, ଆବାହାର ଠାରୁ ମଧ୍ୟ ତୀବ୍ର। ଆତ୍ମା ମଧ୍ୟ ବହୁତ ଛୋଟ ରକେଟ ଅଟେ। ଆତ୍ମା କିପରି ଯାଉଛି, ଏଠାରୁ ତୁରନ୍ତ ଲଣ୍ଡନକୁ ଚାଲିଯାଉଛି। ସେଥିପାଇଁ ଏକ ସେକେଣ୍ଡରେ ଜୀବନ ମୁକ୍ତିର ଗାୟନ ରହିଛି ନା। ବାବା ନିଜେ ମଧ୍ୟ ରକେଟ ଅଟନ୍ତି, କହୁଛନ୍ତି ମୁଁ ତୁମମାନଙ୍କୁ ପାଠ ପଢାଇବା ପାଇଁ ଆସୁଛି, ପୁଣି ନିଜ ଘରକୁ ଚାଲିଯାଉଛି। ଏହି ସମୟରେ ମୁଁ ବହୁତ ବ୍ୟସ୍ତ ରହୁଛି, ମୁଁ ଦିବ୍ୟ ଦୃଷ୍ଟିଦାତା ଅଟେ। ତେଣୁ ଭକ୍ତମାନଙ୍କୁ ମଧ୍ୟ ଖୁସି ରାଜି କରାଇବାକୁ ପଡୁଛି, ତୁମମାନଙ୍କୁ ମଧ୍ୟ ପାଠ ପଢାଉଛି। ଭକ୍ତମାନଙ୍କର ମନ ହେଉଛି ସାକ୍ଷାତକାର ହେଉ ବା କିଛି ନା କିଛି ଭିକ ମାଗୁଛନ୍ତି, ସବୁଠାରୁ ଅଧିକ ଭିକ ଜଗତ ଅମ୍ବାଙ୍କୁ ମାଗୁଛନ୍ତି। ତୁମେ ଜଗଦମ୍ବା ଅଟ ନା, ତୁମେମାନେ ବିଶ୍ୱ ରାଜତ୍ୱର ଭିକ ଦେଉଛ। ଗରିବ ମାନଙ୍କ ଭିକ ମିଳିଥାଏ ନା, ଆମେ ମଧ୍ୟ ଗରିବ ଅଟୁ। ସେଥିପାଇଁ ଶିବ ବାବା ସ୍ୱର୍ଗର ରାଜତ୍ୱକୁ ଭିକ୍ଷା ରୂପରେ ଦେଉଛନ୍ତି, ଭିକ ଆଉ କିଛି ନୁହେଁ। କେବଳ କହୁଛନ୍ତି ବାବାଙ୍କୁ ୟାଦ କରିଲେ ବିକ୍ରମ ବିନାଶ ହେବ, ତୁମେମାନେ ଶାନ୍ତିଧାମକୁ ଚାଲିଯିବ। ଯଦି ମତେ ମନେ ପକାଇବ ତେବେ ମୁଁ ଗ୍ୟାରେଣ୍ଟି କରୁଛି ତୁମମାନଙ୍କର ଆୟୁଷ ମଧ୍ୟ ଅଧିକ ହୋଇଯିବ। ସତ୍ୟଯୁଗରେ ମୃତ୍ୟୁର ନାମ ମଧ୍ୟ ରହିବ ନାହିଁ, ତାହା ହେଉଛି ଅମର ଲୋକ। ସେଠାରେ ମୃତ୍ୟୁର ନାମ ରହିବ ନାହିଁ, କେବଳ ଗୋଟିଏ ଶରୀର ଛାଡି ଅନ୍ୟ ଏକ ଶରୀର ନେଉଛନ୍ତି, ଏହାକୁ କଣ ମୃତ୍ୟୁ କୁହାଯିବ? ତାହା ହେଉଛି ଅମରପୁରୀ ସାକ୍ଷାତକାର ହୋଇଥାଏ ଯେ ମତେ ଛୋଟ ପିଲା ହେବାକୁ ହେବ। ତେବେ ଏହା କେତେ ଖୁସିର କଥା, ବାବାଙ୍କର ଇଚ୍ଛା ହେଉଛି ଏବେ ଯାଇ ଛୋଟ ପିଲା ହେବି। ଜାଣିଛନ୍ତି ସେଠାରେ ମୁଖରେ ସୁନାର ଚମଚ ହେବ, ମୁଁ ଏକମାତ୍ର ଶିକିଲଧା ସନ୍ତାନ ଅଟେ, ବାବା ମତେ ପୋଷ୍ୟ କରିଛନ୍ତି, ମୁଁ ଶିକିଲଦେ ସନ୍ତାନ। ସେଥିପାଇଁ ବାବା ମତେ କେତେ ସ୍ନେହ କରୁଛନ୍ତି, ମୋ ଭିତରେ ଏକଦମ ପ୍ରବେଶ କରିଯାଉଛନ୍ତି। ଏହା ମଧ୍ୟ ଖେଳ ଅଟେ ନା, ଖେଳରେ ସର୍ବଦା ଖୁସି ମିଳିଥାଏ। ତୁମେମାନେ ଏକଥା ମଧ୍ୟ ଜାଣୁଛ ଯେ ସିଏ ନିଶ୍ଚିତ ବହୁତ ବହୁତ ଭାଗ୍ୟଶାଳୀ ରଥ ହୋଇଥିବେ, ଯାହାଙ୍କ ପାଇଁ ଗାୟନ ମଧ୍ୟ ରହିଛି ଜ୍ଞାନର ସାଗର। ଏହାଙ୍କ ଭିତରେ ପ୍ରବେଶ କରି ତୁମମାନଙ୍କୁ ଜ୍ଞାନ ଦେଉଛନ୍ତି। ତୁମ ସନ୍ତାନ ମାନଙ୍କ ପାଇଁ କେବଳ ଗୋଟିଏ ହିଁ ଖୁସି ଯଥେଷ୍ଟ, ତାହା ହେଲା ଭଗବାନ ଆସି ପାଠ ପଢାଉଛନ୍ତି, ଭଗବାନ ସ୍ୱର୍ଗର ରାଜତ୍ୱ ସ୍ଥାପନ କରୁଛନ୍ତି, ଆମେ ତାଙ୍କର ସନ୍ତାନ। ତେବେ ପୁଣି ନରକରେ କାହିଁକି ଅଛୁ, ଏ କଥା କହିବାର ବି ବୁଦ୍ଧିରେ ଆସୁନାହିଁ। ତୁମେମାନେ ବହୁତ ଭାଗ୍ୟଶାଳୀ ଅଟ, ତେଣୁ ବିଶ୍ୱର ମାଲିକ ହେବା ପାଇଁ ପାଠ ପଢୁଛ। ତେବେ ଏପରି ଉଚ୍ଚ ପାଠ ପଢା ଉପରେ କେତେ ଧ୍ୟାନ ଦେବା ଉଚିତ? ଆଚ୍ଛା ମିଠା ମିଠା ଶିଖିଲଧେ, ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ ଧାରଣା ପାଇଁ ମୁଖ୍ୟ ସାରାଂଶ ଏକ ନମ୍ବର, ଏଇ ଡବଲ ଖୁସିରେ ରହିବାକୁ ହେବ କି ଏବେ ଆମର ଯାତ୍ରା ସମାପ୍ତ ହେଲା। ପ୍ରଥମେ ଆମେ ନିଜର ଘର ଶାନ୍ତିଧାମକୁ ଯିବୁ, ତାହାପରେ ପୁଣି ନିଜର ରାଜଧାନୀକୁ ଆସିବୁ। ଦୁଇ ନମ୍ବର, ମୁଣ୍ଡ ଉପରେ ଯେଉଁ ଜନ୍ମ ଜନ୍ମାନ୍ତରର ପାପର ବୁଝ ରହିଛି ତାକୁ ଭସ୍ମ କରିବାକୁ ହେବ, ଦେହ ଅଭିମାନରେ ଆସି କୌଣସି ବି ବିକର୍ମ କରିବାର ନାହିଁ। ବରଦାନ ଶ୍ରେଷ୍ଠ ସଂକଳ୍ପର ସହଯୋଗ ଦ୍ୱାରା ସମସ୍ତଙ୍କ ଭିତରେ ଶକ୍ତି ଭରୁଥିବା ଶକ୍ତିଶାଳୀ ଆତ୍ମା ହୁଅ। ସଦା ଶକ୍ତିଶାଳୀ ଭବର ବରଦାନ ପ୍ରାପ୍ତ କରି ସର୍ବ ଆତ୍ମାଙ୍କ ମଧ୍ୟରେ ଶ୍ରେଷ୍ଠ ସଂକଳ୍ପ ଦ୍ଵାରା ଶକ୍ତି ଭରିବାର ସେବା କର, ଯେପରି ଆଜିକାଲି ସୂର୍ଯ୍ୟର ଶକ୍ତିକୁ ଜମା କରି ଅନେକ କାର୍ଯ୍ୟ ସଫଳ କରିପାରୁଛନ୍ତି, ସେହିପରି ନିଜର ଶ୍ରେଷ୍ଠ ସଂକଳ୍ପର ଶକ୍ତି ଏତେ ପରିମାଣରେ ଜମା ହେଉ ଯାହାକି ଅନ୍ୟମାନଙ୍କର ସଂକଳ୍ପରେ ମଧ୍ୟ ଶକ୍ତି ଭରି ଦେଇପାରିବ। ଏହି ସଂକଳ୍ପ ଇଞ୍ଜେକ୍ସନ ଭଳି କାମ କରିବ। ଏହାଦ୍ଵାରା ମନର ବୃତ୍ତିରେ ଶକ୍ତିର ସଞ୍ଚାର ହୋଇଥାଏ। ତେଣୁ ଏବେ ନିଜର ଶ୍ରେଷ୍ଠ ଭାବନା ବା ଶ୍ରେଷ୍ଠ ସଂକଳ୍ପ ଦ୍ଵାରା ପରିବର୍ତ୍ତନ କରିବାର ସେବାରେ ଆବଶ୍ୟକତା ରହିଛି। ଲୋଗନ ହେ ମାଷ୍ଟର ଦୁଃଖ ହର୍ତ୍ତା ହୋଇ ଦୁଃଖକୁ ମଧ୍ୟ ଆଧ୍ୟାତ୍ମିକ ସୁଖରେ ପରିବର୍ତ୍ତନ କରିଦିଅ। ଏହା ହିଁ ତୁମମାନଙ୍କର ଶ୍ରେଷ୍ଠ କର୍ତ୍ତବ୍ୟ ଅଟେ। ଅବ୍ୟକ୍ତି ସାରା ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାରେ ନିମିତ୍ତ ହୁଅ। କେହି କେହି ପିଲା କେବେ କେବେ ବଡ ବିଚିତ୍ର ଖେଳ ଦେଖାଇଥାନ୍ତି। ସେମାନଙ୍କ ଭିତରେ ବ୍ୟର୍ଥ ସଂକଳ୍ପର ପ୍ରବାହ ଏତେ ଜୋରରେ ଆସିଥାଏ ଯାହାକୁ ସେମାନେ ନିୟନ୍ତ୍ରଣ କରିପାରନ୍ତି ନାହିଁ, ଏବଂ ସେହି ସମୟରେ କୁହନ୍ତି, କଣ କରିବି, ହୋଇଗଲା ହୋଇଗଲା ନା, ନିଜକୁ ରୋକି ପାରନ୍ତି ନାହିଁ, ଯାହା ଆସିଲା ତାହା କହିଦେଲେ। ବ୍ୟର୍ଥକୁ ବାଧା ଦେବା ପାଇଁ ନିଜ ଭିତରେ ନିୟନ୍ତ୍ରଣ କରିବାର ଶକ୍ତି ଦରକାର। ଯେପରି ଗୋଟିଏ ସମର୍ଥ ସଂକଳ୍ପର ଫଳ ପଦ୍ମଗୁଣା ହୋଇ ପ୍ରାପ୍ତି ହେଉଛି, ସେହିପରି ଗୋଟିଏ ବ୍ୟର୍ଥ ସଂକଳ୍ପର ହିସାବ କିତାବ ଉଦାସ ହେବା, ନିରାଶ ହେବା ବା ଖୁସି ହରିଯିବା, ଏହା ମଧ୍ୟ ଗୋଟିଏର ବହୁତ ଗୁଣାର ହିସାବରେ ଅନୁଭବ ହୋଇଥାଏ। ଓମ୍ ଶାନ୍ତି।